ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଦଶ ଆର୍ ବାର କ୍ଲାସ୍ର ବୋର୍ଡ ପରୀକ୍ଷା ବଛରଖ ଦୁଇଥର ଦେବାଟା ଛାତ୍ରଛାତ୍ରୀମାନଙ୍କ ଲାଗି ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱଷ୍ଟ କରିଛନ୍। ସେ କହିଛନ୍ ଯେ ପରୀକ୍ଷାର ଲାଗି ବଛରକ ଗୋଟେ ସୁଯୋଗ ଥିବାରୁ ଛାତ୍ରଛାତ୍ରୀମାନଙ୍କ ଉପରେ ମାନସିକ ଚାପ ପଡୁଥିଲା। ସେଥିଲାଗି ବଛରକ ଦୁଇଥର ପରୀକ୍ଷାର ବିକଳ୍ପ ବ୍ୟବସ୍ଥା କରାଯାଇଛି। ବଛରକ ଦୁଇଥର ବୋର୍ଡ ପରୀକ୍ଷା ହେଲେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରବାରକେ ସୁଯୋଗ ପାଇବେ। ଦୁହି ବୋର୍ଡ ପରୀକ୍ଷାନୁ ଯେନ୍ ପରୀକ୍ଷାର୍ଥୀ ସେମାନେ ଅତ୍କା ମାର୍କ ଆଣିଥିବେ ହେତାକେ ହିସାବକେ ନିଆଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ପଶ୍ଚିମ ଓଡ଼ିଶାର ରାଜଗାଙ୍ଗପୁର ଆର୍ ବୀରମିତ୍ରପୁର ପୁରା ସହର ଆଉ ସୁନ୍ଦରଗଡ଼ ଆର୍ ରାଉରକେଲା ସହରର ମୋଟ 37ଟା ୱାର୍ଡନ ସିଧାସଳଖ ନଲ୍ନୁ ପିଇବାର ପାନ୍ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପର ଆଜି ଦିନବେଳା 11:30 ଲୋକାର୍ପଣ କରାଯିବା। ରାଜ୍ୟର ଆର୍ 3ଟା ପୁରା ସହର ଆର୍ 11ଟା ସହରର ମୋଟ 112ଟା ୱାର୍ଡ ନଭିଲ୍ ଇ ପ୍ରକଳ୍ପ ଚାଲୁ ହେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରନୁ ଅନ୍ଲାଇନ୍ ଥି ଇ ପ୍ରକଳ୍ପର ଲୋକାର୍ପଣ କରିବେ। ଇ ପ୍ରକଳ୍ପନୁ 12 ଲକ୍ଷରୁ ଅତ୍କା ଲୋକ ଉପକୃତ ହେବେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ହେଉଛି ଜନ୍ମଦିନ। 1877 ମସିହା ଅକ୍ଟୋବର 9 ତାରିଖ ଦିନ ପୁରୀ ଜିଲ୍ଲାର ସ୍ୱାଣ୍ଡ ଗାଁ ଦୈତାରୀ ଦାସ ଆର୍ ସ୍ୱର୍ଣ୍ଣମୟୀ ଦେବୀଙ୍କର କୁଲେ ତାଙ୍କର ଜନ୍ମ ହୋଇଥିଲା। ରାଜ୍ୟ ସାମାଜିକ ସଂସ୍କାର, ସାମ୍ବାଦିକତା ଆର୍ ସାହିତ୍ୟ ଦିଗେ ଦେଇଥିବାର ଅବଦାନ ଲାଗି ସେ ସବୁଦିନ ଲାଗି ସ୍କରଣୀୟ ହୋଇକରି ରହିଛନ୍। ଦେଶର ସ୍ୱାଧୀନତା ଆନ୍ଦୋଳନଥି ସେ ବଡ଼ ଭୂମିକା ନେଇଥିଲେ। 1921 ମସିହାଥି ମହାତ୍ମା ଗାନ୍ଧୀଙ୍କୁ ପହଲା ଥର ଲାଗି ଓଡ଼ିଶା ଆନ୍ବାର ସଙ୍ଗେ ପ୍ରଦେଶ କଂଗ୍ରେସର ସେ ପହଲା ସଭାପତି ଥିଲେ। ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇକରି ସେ ଖୁବ୍ ଥର ଜେଲ୍ ଯାଇଥିଲେ। ରାଜ୍ୟ ସରକାରଙ୍କ ତରଫୁ ଆଜି ଉପରବେଳା ଭୁବନେଶ୍ୱର ଜୟଦେବ ଭବନର ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ସଭା ଆୟୋଜନ କରାଯାଇଛି। ରାଜ୍ୟ 80ଟା ପଞ୍ଜିକୃତ ଗୋଶାଲା ଏହାଛିନ୍ ଥିବାରବେଳେ ନୂଆ ଗୋଶାଲା ତିଆରିବାରକେ ରାଜ୍ୟ ସରକାର ଭିନ୍ ଭିନ୍ ବେସରକାରୀ ସଂସ୍ଥା ଆର୍ ପ୍ରାଣୀ କଲ୍ୟାଣ ଅନୁଷ୍ଠାନକେ ସାହାଯ୍ୟ ଦେଉଛନ୍ ବୋଲି ରାଜ୍ୟ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍। ଭୁବନେଶ୍ୱର କୃଷି ଭବନରୁ ଗଲାକାଲି ହୋଇଥିବା ରାଜ୍ୟସ୍ତରୀୟ ଗୋଶାଲା ଆଉ ଆନିମଲ୍ ହେଲ୍ପଲାଇନ୍ ବୈଠକଟି ଶ୍ରୀ ସ୍ୱାଇଁ କହିଛନ୍, 2022-23 ଆର୍ଥିକ ବର୍ଷରେ 52ଟା ଗୋଶାଲାକେ ବୟସ ଗାଈମାନଙ୍କର ପିଛା ବଛରକ 16,000 ଟଙ୍କା ହିସାବରେ 5 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। 2023-24 ଆର୍ଥିକ ବର୍ଷରେ ହେ ପରିମାଣକେ 20,000 ଟଙ୍କାକେ ବଢ଼ାଯାଇଛି। 50-150 ଗାଈଙ୍କର ଥଇଥାନ ଆର୍ ଆଶ୍ରୟ ଲାଗି ନୂଆ ଗୋଶାଲା ସ୍ଥାପନା ଲାଗି 20-52 ଲକ୍ଷ ଟଙ୍କା ତକ ସାହାଯ୍ୟ ଦିଆଯାଇଛି। ଇତାର ଛଡ଼ା ବୁଲା ଗାଈଗୋରୁ ଆର୍ ପଶୁପକ୍ଷୀମାନଙ୍କୁ ଦରକାରୀ ଚିକିତ୍ସା ସେବା ଯୋଗାବାର ଲାଗି ସାରା ରାଜ୍ୟ ଆନିମଲ୍ ହେଲ୍ପଲାଇନ୍ ସ୍ଥାପନା କରାଯାଇଛି। ରାଜ୍ୟର 11ଟା ସହରନୁ ଆନିମଲ୍ ଆମ୍ଭୁଲାନ୍ସ ଆର୍ ବାକି ଇଲାକାନ ମୋବାଇଲ୍ ଭେଟେନେରୀ ୟୁନିଟ୍ର ସେବା ଟୋଲ୍ ଫ୍ରି ନମ୍ଘର 1962 କଲ୍ କଲେ ମିଳିପାରୁଛି। ରାଜ୍ୟର ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ତରାଖଣ୍ଡର ଡେହରାଡୁନ୍ରୁ ଗଲା 3-6 ତାରିଖ ତକ ହୋଇଥିବାର ଜାତୀୟ ସାଂସ୍କୃତିକ ସାହିତ୍ୟ ଆଉ କଳା ଉତ୍ସବଥି ଭାଗ ନେଇକରି ଗୌରବ ଆନିଛନ୍। ଦେଶର 22ଟା ରାଜ୍ୟର 2000ରୁ ଅଧିକା ଛାତ୍ରଛାତ୍ରୀ ଭାଗ ନେଇଥିବାର ଉତ୍ସବଥି ଓଡ଼ିଶାର 56 ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଓଡ଼ିଶାର ଛାତ୍ରଛାତ୍ରୀମାନେ 31ଟା ପ୍ରତିଯୋଗିତାଥି ଭାଗ ନେଇଥିବାର ବେଳେ 21 ଜଣ କୃତିତ୍ୱ ଅର୍ଜନ କରିଛନ୍। ଗଲାକାଲି ଓଡ଼ିଶା ମଡେଲ ଆଦିବାସୀ ଶିକ୍ଷା ସମାଜ କାର୍ଯ୍ୟାଳୟ ହୋଇଥିବାର ଗୋଟିଏ ସମାରୋହଟି ସେ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁସୂଚିତ ଜନଜାତି ଆଉ ଜାତି ଉନ୍ନୟନ ବିଭାଗର କମିଶନର ରୂପା ରୋଶନ ସାହୁ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଶ୍ୱକପ୍ କ୍ରିକେଟ୍ର ଗଲାକାଲି ଚେନ୍ନାଇଥି ଖେଳାଯାଇଥିବାର 5 ନମ୍ଘର ମ୍ୟାଚ୍ଟି ଭାରତ 6 ୱିକେଟ୍ ଜିତିଛି। ଭାରତ ଆର୍ ଅଷ୍ଟ୍ରେଲିଆ ଭିତରେ ଖେଳାଯାଇଥିବା ଏହି ମ୍ୟାଚ୍ଟି ଅଷ୍ଟ୍ରେଲିଆ ଦଳ ପହିଲା ବ୍ୟାଟିଂ କରିକରି 149 ରନ୍ଥି ଅଲା ଉଠାଇଥିଲେ। ଜବାବୀ ବ୍ୟାଟିଂଥି ଭାରତୀୟ ଦଳ 41 ଓଭର 2 ବଲ୍ଥି 4ଟା ୱିକେଟ୍ ହରିକରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ। ଭାରତୀୟ ଦଳର କେଏଲ୍ ରାହୁଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ଦିଆଯାଇଥିଲା। ଆଜି ହାଇଦ୍ରାବାଦନ ନ୍ୟୁଜିଲାଣ୍ଡ ଆର୍ ନେଦରଲ୍ୟାଣ୍ଡ ଭିତରେ ବିଶ୍ୱକପ୍ କ୍ରିକେଟ୍ର 6 ନମ୍ଘର ମ୍ୟାଚ୍ ଖେଳାଯିବା। ସମ୍ଭଲପୁର ଜିଲ୍ଲାର ନାକ୍ଟିଦେଉଲ ଆର୍ କିସିଣ୍ଡା ଥାନା ଇଲାକାନୁ ପୁଲିସ୍ ତରଫୁ ସାଇବର ସୁରକ୍ଷା ସଚେତନତା ଅଭିଯାନ ହୋଇଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀ ଆର୍ ପଞ୍ଚାୟତରାଜ ଜନପ୍ରତିନିଧିମାନେ ହେତି ସାମିଲ ହୋଇକରି ସାଇବର ଅପରାଧନୁ ବଞ୍ଚବାର ଉପାୟ ବାବଦେ ଲୋକମାନଙ୍କୁ ସଚେତନ କରିଥିଲେ। ସୁନ୍ଦରଗଡ଼ ସଂସ୍କୃତି ଭବନରୁ ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ସଂସ୍କୃତି ପରିଷଦ ତରଫୁ ନୂଆଖାଇ ଭେଟ୍ଘାଟ ଉତ୍ସବ ହୋଇଯାଇଛି। ହେତି ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦର ସଭାପତି କୁନ୍ତି ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବଥି ଜିଲ୍ଲାର ପ୍ରଶାସନିକ ଅଧିକାରୀ, କଳାକାର, ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଆଦିବାସୀ ନାଚ ଗାନା ସଙ୍ଗେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ତିଆରି କରିଥିବା ପାରମ୍ପରିକ ପିଠାପଣା ପ୍ରଦର୍ଶନୀ ହୋଇଥିଲା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଯିବାର ପାଗ ଅନୁକୂଳ ହୋଇଛି। ଏ ସମୟଥି ପାଗ ଶୁଖଲା ଅଛି, ହେଲେ ଜବର ଖରା ଆର୍ ଗୁଲଗୁଲି ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଲାକାଲି ପଶ୍ଚିମ ଓଡ଼ିଶାର ବୌଦ୍ଧ ଆର୍ ଝାରସୁଗୁଡ଼ା ସହିତ ରାଜ୍ୟର 6ଟା ସହରର ଦିନର ସବୁନୁ ଜହତାତି 35 ଡିଗ୍ରୀ ଉପରେ ଥିଲା। ଆଞ୍ଚଳିକ ଖବର ଏନୁ ଶେଷ ହେଲା। আরবেলর আঞ্চলিক খবর শুনিপারবে রাতে 7:02। জুহার।